ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ତୁମ ପବିତ୍ର ଜଳ ଢାଳି
ক্ষমা
ମୋର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্ত শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য
সেল দি কর্ণভার স্টপ আস পার্ট 3 করোনা জীবাণু আমকু অটকাইব কি ভাগ 3 নমস্কার প্রিয় শ্রোতা ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, କରୋନା ଜୀବାଣୁ ଆମକୁ ଅଟକାଇବ କି ଭାଗ 3। ଭାଗ 1, ଭାଗ 2 ଆମେ ଆଲୋଚନା କରିସାରିଛୁ, ଯାହା ମିଶର ଦେଶରେ ଫେରୋ ରାଜାଙ୍କ ଉପରେ ସଦାପ୍ରଭୁ ପରମେଶ୍ୱର ସେହି ମହାମାରୀ ଗୁଡ଼ାକ ଆଣିଥିଲେ। ଚାଲନ୍ତୁ ବର୍ତ୍ତମାନ ଯେଉଁ ସମୟରେ ଆମେ ବାସ କରୁଅଛୁ, ଯେଉଁ ସମୟରେ କି ଅଧିକାଂଶ ଲୋକ ଏହି କରୋନା ଭାଇରସ୍ ବା ଜୀବାଣୁ ରୁ ଆକ୍ରାନ୍ତ ହୋଇଅଛନ୍ତି। କ'ଣ ଏହି ଆକ୍ରାନ୍ତରୁ ଆମେ ବା ଏହି ଆକ୍ରାନ୍ତକୁ ଅଟକାଇ ପାରିବା କି? ହଁ ପ୍ରିୟ ଶ୍ରୋତା, ମୁଁ ବିଶ୍ୱାସ କରେ ଏହି ସମସ୍ତ ଶବ୍ଦର ଆଜି ଆହୁରି ଅଧିକ ଅର୍ଥ ଅଛି। ଯେହେତୁ ଆମେ ଖ୍ରୀଷ୍ଟଙ୍କ ନିକଟରେ ଦ୍ୱିତୀୟ ଆଗମନକୁ ଦେଖୁ, ନୂତନ ନିୟମ ଏହି ସ୍ଥିତି ଦ୍ୱାରା ବନ୍ଧା ନୁହେଁ। ଆମେ ଅଧିକ ନିର୍ଯାତନା ଆଡ଼କୁ ଗଲାବେଳେ ଏହା ଆହୁରି ପ୍ରତ୍ୟାଖ୍ୟାନ ହେବ। ଶୟତାନ ଜାଣେ ଯେ ସେ ପ୍ରକୃତ ଖ୍ରୀଷ୍ଟିଆନମାନଙ୍କୁ ଆହୁରି ଦୁର୍ବଳ କରିବାକୁ ସେମାନଙ୍କୁ ସ୍ଥାନୀୟ ମଣ୍ଡଳୀରୁ ପୃଥକ୍ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ, ଯାହାଦ୍ୱାରା ସେମାନେ ଶେଷରେ ଖ୍ରୀଷ୍ଟିଆନ ଧର୍ମରେ ଆତ୍ମସମର୍ପଣ କରିବେ। ମୁଁ ବହୁତ ଦୁଃଖିତ ଯେ ପ୍ରିୟସୋତା, ଅଧିକାଂଶ ଲୋକ ଏହି ଶୈତାନ ପ୍ରଲୋଭନରେ ପଡ଼ିଯାଇଛନ୍ତି। ଯେପରି ଆମେ ମାଥିଓ 24:6-8 ଯଦି ପଢ଼ିବା, ସେଠି ଆମମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି ଏହିପରି, ଏବଂ ତୁମ୍ଭେ ଯୁଦ୍ଧ ଓ ଯୁଦ୍ଧର ଶବ୍ଦ ଶୁଣିବ, ଦେଖ ଚିନ୍ତା କର ନାହିଁ, କାରଣ ଏସବୁ ବିଷୟ ଘଟିବ, କିନ୍ତୁ ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। କାରଣ ଜାତି ଜାତି ବିରୁଦ୍ଧରେ ଓ ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବା ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ, ମହାମାରୀ ଏବଂ ଭୂକମ୍ପ ହେବ, କିନ୍ତୁ ଏସବୁ କେବଳ ଶେଷର ଆରମ୍ଭ। ଏହିପରି ଆମେ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଆଉ ସେହି ସମୟର ଲୋକମାନଙ୍କୁ ବାର୍ତ୍ତା ଦେଉଛନ୍ତି, ଆଉ ସେହି ବାର୍ତ୍ତା ବର୍ତ୍ତମାନ ବି ଆମମାନଙ୍କୁ ଲାଗୁ ହେଉଅଛି। ଏହା ଶେଷ ନୁହେଁ, ଯାହାକି 24:6 ଆମେ ପାଉଅଛୁ, କାରଣ ଜାତି ଜାତି ବିରୁଦ୍ଧରେ ଓ ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ, ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ, ମହାମାରୀ ଏବଂ ଭୂକମ୍ପ ହେବ, କିନ୍ତୁ ଏସବୁ ଦୁଃଖର ଆରମ୍ଭ ମାତ୍ର। ଏସବୁ କେବଳ ଦୁଃଖର ଆରମ୍ଭ ବୋଲି 8 ଆମେ ପାଉଛୁ। ପ୍ରିୟ ଶ୍ରୋତା, ବର୍ତ୍ତମାନ ମୁଁ ଡକ୍ଟର ଉନନ୍ ମାକ୍ସ ସହମତ ଅଟନ୍ତି ଯେ ମାଥିଓ 24:9 ହେଉଛି ବଡ଼ ନିନ୍ୟାର୍ତ୍ତର ଆରମ୍ଭ ବା ଟୋଜର କୁହନ୍ତି। ଅବଶ୍ୟ ଏଗୁଡ଼ିକ ଶୈତାନର ଦିନ ଏବଂ ସମୟ ସାରିଯାଇଛି, କିନ୍ତୁ ପ୍ରକୃତ ବିଶ୍ୱାସୀ ଅଜଣାତରେ ଧରାଯିବେ ନାହିଁ। ଏହି ସମୟ ବିଷୟରେ ତାଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଛି ଏବଂ ସେ ଆଶା କରୁଛି, ଏବଂ ମନୁଷ୍ୟର ବିନଷ୍ଟ ପାଇଁ ସେ ନିଜକୁ ଚେଷ୍ଟାରେ ଲାଗିଅଛି। ପ୍ରିୟ ଶ୍ରୋତା, କାରଣ ଜାତି ଜାତି ବିରୁଦ୍ଧରେ ଓ ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ, ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ, ମହାମାରୀ ଏବଂ ଭୂକମ୍ପ ହେବ, କିନ୍ତୁ ଏସବୁ କେବଳ ଦୁଃଖର ଆରମ୍ଭ। ସେହି ସମୟରେ ଲୋକମାନେ ଅସୁବିଧା ପାଇଁ ତୁମ ନିକଟରେ ଆତ୍ମସମର୍ପଣ କରିବେ ଏବଂ ସେମାନେ ତୁମ୍ଭକୁ ହତ୍ୟା କରିବେ। ମୋର ନାମ ପାଇଁ ସମସ୍ତ ଜାତି ତୁମ୍ଭକୁ ଘୃଣା କରିବେ, ଏବଂ ତାପରେ ଅନେକଙ୍କୁ ବାଧା ଦିଆଯିବ, ଜଣେ ଅନ୍ୟକୁ ସମର୍ପଣ କରିବେ, ଜଣେ ଅନେକଙ୍କୁ ବାଧା ଦିଆଯିବ, ଜଣେ ଅନ୍ୟକୁ ସମର୍ପଣ କରିବେ, ଜଣେ ଅନ୍ୟକୁ ଈର୍ଷା କରିବେ, ଏବଂ ଅନେକ ଭକ୍ତ ଭବିଷ୍ୟତ ଭକ୍ତ ଉଠି ଅନେକଙ୍କୁ ପ୍ରତାରଣା କରିବେ, ଏବଂ ଅଧର୍ମର ବୃଦ୍ଧି ସହିତ ଅଧିକାଂଶ ଲୋକଙ୍କ ପ୍ରେମ ଥଣ୍ଡା ହୋଇଯିବ, କିନ୍ତୁ ଯିଏ ଶେଷ ପର୍ଯ୍ୟନ୍ତ ସହିବ ସେ ଉଦ୍ଧାର ପାଇବ, ଏବଂ ଏହି ରାଜ୍ୟର ସୁସମାଚାର ସମଗ୍ର ଦେଶରେ ପ୍ରଚାର ହେବ ଏବଂ ସମସ୍ତ ଜାତିର ସାକ୍ଷୀ ହେବ, ଏବଂ ତାପରେ ଶେଷ ଆସିବ। ଏହିପରି ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଥିଲେ ମାଥିଓ 24:7-14। ପ୍ରିୟ ଶ୍ରୋତା, ମୁଁ ବର୍ତ୍ତମାନ ତୁମକୁ କହିବି ଯେ ମୁଁ ଆଉ ବଡ଼ ଆନନ୍ଦରେ ବିଶ୍ୱାସ କରେ ନାହିଁ। ମୁଁ ବିଶ୍ୱାସ କରି ଆସିଛି ଯେ ଈଶ୍ୱରଙ୍କ କ୍ରୋଧ ଢାଲିବା ପୂର୍ବରୁ ଆନନ୍ଦ ଆସେ। ତଦନୁସାରେ ସାଧାରଣତଃ ମୁଁ ମଣ୍ଡଳୀର ପୂର୍ବ କ୍ରୋଧରେ ବିଶ୍ୱାସ କରେ, ଯେପରି ମାର୍ଟିନ ରୋଜେଣ୍ଡର ତାଙ୍କ ପୁସ୍ତକ ରାପୁର ଇଫ୍ରେ ଲେଖିଲେ। ଥୋମାସ ନେଲସନ୍ ବି ଲେଖିଲେ କି ଯଦି ଆପଣ ଏହି ପୁସ୍ତକ ପଢ଼ିବେ ଅଧିକାଂଶ ତାଙ୍କ ଜୀବନ ବିଷୟରେ ଜାଣିପାରିବେ। ପ୍ରିୟ ଶ୍ରୋତା, ମୁଁ ବହୁତ ଆନନ୍ଦରେ ବିଶ୍ୱାସ କରେ, କିନ୍ତୁ ମୁଁ ବିଶ୍ୱାସ କରେ ନାହିଁ ଯେ ଏହା ଯାହାକି ପ୍ରକାଶିତ ହୋଇଅଛି ବା ଉଲ୍ଲେଖ କରାଯାଇଅଛି। ପ୍ରିୟ ଶ୍ରୋତା, ଏହି ଉପଦେଶରେ ମୋର ଉଦ୍ଦେଶ୍ୟ ଦର୍ଶାଇବା ଯେ ଯଦି ଆମେ ଖ୍ରୀଷ୍ଟିଆନମାନେ ମହାକ୍ଲେଶ ପୂର୍ବରୁ ମହାମାରୀ ତଳେ ଠିଆ ହୋଇପାରିବା ନାହିଁ, ତେବେ ସେମାନେ ସେହି ମହାନ ଦୁଃଖ ସମୟରେ କିପରି ନିଜ ପାଇଁ ଠିଆ ହୋଇପାରିବେ। ହଁ ପ୍ରିୟ ଶ୍ରୋତା, କାରଣ ଯେତେବେଳେ ମହାଦୁଃଖ ହେବ, ଯେପରି ଜଗତ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ହୋଇନଥିଲା ନା କେବେ ହେବ ନାହିଁ, ଏବଂ ଯଦି ସେହି ଦିନର ସଂଖ୍ୟା ହ୍ରାସ ହୋଇନଥାନ୍ତା, କୌଣସି ପ୍ରାଣୀ ଉଦ୍ଧାର ହୋଇନଥାନ୍ତେ, କିନ୍ତୁ ମନୋନୀତ ଲୋକମାନଙ୍କ ପାଇଁ ଦିନ ସଂଖ୍ୟା ଛୋଟ ହେବ, ଯେପରି ଯୀଶୁ ଖ୍ରୀଷ୍ଟ କହନ୍ତି ମାଥିଉ 24:21-22। ପ୍ରିୟ ଶ୍ରୋତା, ଆମେ ବେଳେ ବେଳେ ଭାବୁଛୁ ବର୍ତ୍ତମାନ ଯେଉଁ ସମୟରେ ଆମେ ଗତି କରୁଅଛୁ, ଯେଉଁ କରୋନା ଭିଟାଣି ସହ ଆମେ ସମ୍ମୁଖୀନ କରୁଅଛୁ, ମନେ ମନେ ଆମେ ଭାବୁ କି ଏହିପରି ସମୟ କେବେ ନଥିଲା ବା କେବେ ନ ଆସିବ। ପ୍ରିୟ ଶ୍ରୋତା, ଏହି ପଦଗୁଡ଼ିକ ଦର୍ଶାଏ ଯେ ବଡ଼ ନିର୍ଯାତନା, ବଡ଼ ଦୁଃଖ ସମୟ, ବଡ଼ କଷ୍ଟ ସମୟ, ଯେପରି ବର୍ତ୍ତମାନ ଆମେ ଯଦି ସାରା ପୃଥିବୀରେ ଦେଖିବା ଜନସଂଖ୍ୟାର, ଆଉ ବର୍ତ୍ତମାନ ଯେଉଁ ଲୋକେ ଆପଣା ପ୍ରାଣ ହରାଉଅଛନ୍ତି, ବର୍ତ୍ତମାନ ଯେଉଁ କରୋନା ଭାଇରସ୍ କୀଟାଣୁ ଦ୍ୱାରା ଅନେକ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି, ଏହାଦ୍ୱାରା ଆମେ ଜାଣିପାରିବା କି ଯେ ଜାଣିପାରିବା ଯେ ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଛନ୍ତି, ଯେପରି ଯୀଶୁ କହିଲେ ମାଥିଉ 24:15। ତେଣୁ ଯେତେବେଳେ ତୁମେ ଦେଖ ବିନାଶର ଘୃଣ୍ୟ, ଭବିଷ୍ୟତ ବକ୍ତା ଦାନିଏଲଙ୍କ ଦ୍ୱାରା କୁହାଯାଇଛି, ପବିତ୍ର ସ୍ଥାନରେ ଠିଆ। ପ୍ରିୟ ଶ୍ରୋତା, ଚାଲନ୍ତୁ ଯେପରି ଆମେ ସଦା ପ୍ରଭୁଙ୍କଠାରେ ସୁରକ୍ଷିତ ହୋଇ ତାହାଙ୍କ ସମ୍ମୁଖରେ ଛିଡ଼ା ହେବା, ଯେପରି ଆମେ ବିନା ପାପରେ ତାଙ୍କ ରାଜ୍ୟରେ ପ୍ରବେଶ ହୋଇପାରିବା, ଯେପରି ଯୀଶୁ କହିଲେ ଏବଂ ଯଦି ସେହି ଦିନର ସଂଖ୍ୟା ହ୍ରାସ ହୋଇନଥାନ୍ତା, ପ୍ରାଣୀ ଉଦ୍ଧାର ହୋଇନଥାନ୍ତେ, କିନ୍ତୁ ମନୋନୀତ ଲୋକମାନଙ୍କ ପାଇଁ ଦିନ ସଂଖ୍ୟା ଛୋଟ ହେବ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ଉଚିତ, ଯେହେତୁ ଖ୍ରୀଷ୍ଟମାନଙ୍କୁ ଏହିସବୁ ଦେଇ ସତର୍କବାଣୀ ଦେଇଛନ୍ତି, ଯେପରି ପାଉଲ କହନ୍ତି ତୁମକୁ କେହି ଭୁଲିଯାଏ ନାହିଁ, କାରଣ ବିଦ୍ରୋହ ପ୍ରଥମେ ଦେଖାଯିବ, ଯେପରି ମାଥିଉ 4:1-2 କହେ ବିଦ୍ରୋହ ଏହି ଦିନରେ ଅନେକ ପ୍ରଚାରକ ଯେପରି କ୍ରୋଟନ ଏବଂ ଟ୍ରୋଲିପ ଏହିପରି ପ୍ରଚାରକମାନେ ଆସିବେ, ଆଉ ମନୋନୀତ ଲୋକମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା ଆକର୍ଷଣିତ କରିବେ, ଆଉ ଯୀଶୁଙ୍କ ଆଗମନ ବିଷୟରେ ମନ୍ଦ ଶିକ୍ଷା ଦେବେ। କିନ୍ତୁ ପ୍ରିୟ ଶ୍ରୋତା, ଆତ୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭବିଷ୍ୟତରେ କିଛି ଲୋକ ପ୍ରତାନରିକାରୀ ଆତ୍ମା ଏବଂ ଭୂତମାନଙ୍କ ଶିକ୍ଷା ଉପରେ ବିଶ୍ୱାସ କରିବା ଠାରୁ ଦୂରେଇ ରହିବେ ଏବଂ ମିଥ୍ୟାବାଦୀମାନଙ୍କର କପଟିତ ସୃଷ୍ଟି କରିବ, ଯାହାର ବିବେକ ଗରମ ହୋଇ ଦାଗଯୁକ୍ତ ହେବ, ଯେହେତୁ ସେମାନେ ଏହି ଭବିଷ୍ୟତବାଣୀ ବିଷୟରେ ସବୁ ଭୁଲି ଯାଆନ୍ତି। ସେମାନେ ପ୍ରତାରଣକାରୀ ଆତ୍ମା ଏବଂ ଭୂତମାନଙ୍କ ଶିକ୍ଷାରେ ବିଶ୍ୱାସ କରନ୍ତି। ମିଥ୍ୟାବାଦୀ କପଟିରେ ସେମାନେ ନିଜକୁ ପରିଚାଳନା କରନ୍ତି। ସେ ନିଜ ଇନ୍ଦ୍ରିୟଗୁଡ଼ିକୁ ଗରମ ଲୁହା ଦାଗ ପରି ଦାଗ କରିବା ଉପରେ ଧ୍ୟାନ ଦେଇଥିଲେ। ସେଥିପାଇଁ ସେମାନଙ୍କ ପରି ଲୋକମାନେ ମଣ୍ଡଳୀକୁ ଭାଙ୍ଗନ୍ତି କାହିଁକି? କାରଣ ସେମାନେ ଅନ୍ଧ ଭାବରେ ନିଜ ମନ ସହିତ ଭୂତମାନଙ୍କ ଶିକ୍ଷାଠାରୁ ଦୂରେଇ ଯାଆନ୍ତି। ଏହା ହେଉଛି ଏହାର କାରଣ। ପ୍ରିୟ ଶ୍ରୋତା, ଯଦି ଆମେ ସେହି ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବା, ନିଶ୍ଚିତ ଭାବରେ ଆମେ ନିଜକୁ ଦୂରେଇ ସେହି ମିଥ୍ୟାବାଦୀମାନଙ୍କଠାରୁ ଦୂରେଇ ରଖିବା, ଯେପରିକି ସେମାନେ ଅହଂକାର ବା ଅହଂକାର ସେମାନେ ସ୍ୱୀକାର କରିବାକୁ ଇଚ୍ଛୁକ ନୁହନ୍ତି। ଯେ ଜଣେ ବ୍ୟକ୍ତି ଜଣେ ମେଷପାଳକ ମଧ୍ୟ ସେମାନଙ୍କ ଅପେକ୍ଷା ବୁଦ୍ଧିମାନ ହୋଇପାରନ୍ତି। ସେମାନେ ସ୍ୱାର୍ଥପର, ପରିଣାମ ସ୍ୱରୂପ ପ୍ରିୟସତା କିଏ ଭଗୁନା କାହିଁକି ସେମାନେ ସେମାନଙ୍କ ପରି କାର୍ଯ୍ୟ କରନ୍ତି। ସେମାନେ ଭୁଲ ତଥାପି ସମାନ ଏକ ଅହଂକାରୀ ବ୍ୟକ୍ତିଙ୍କ ଆଉ ଏକ ଚିହ୍ନ। ବ୍ୟକ୍ତିଗତ ସ୍ୱୀକୃତି ଏବଂ ଗୌରବ ପାଇଁ ଇଚ୍ଛା କରନ୍ତି। ପ୍ରତୀକାତ୍ମକ ମେଷପାଳକ ଅଧିକାର ଏବଂ ତାଙ୍କୁ ଅନୁସରଣ କରିବା ପାଇଁ ପରାମର୍ଶ ବିନା କୌଣସି ବାଇବଲ ଶିକ୍ଷା ସ୍ପଷ୍ଟ ନୁହେଁ। ସେମାନେ କହନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କ କଥା ମାନନ୍ତି। ସେମାନେ କହିଛନ୍ତି ଯେ ମେଷପାଳକ ଜଣେ ନିଷ୍ଠୁର ଓଟ ବ୍ୟକ୍ତି। ସେମାନେ ମଣ୍ଡଳୀ ବିଷୟରେ ଚିନ୍ତିତ ବୋଲି ଭାବନ୍ତି, କିନ୍ତୁ ସେମାନେ ପ୍ରକୃତରେ ନିଜର ଅଧିକାର ଏବଂ ପଦବୀ ପାଇଁ ଚିନ୍ତିତ। ସେମାନେ ଶବ୍ଦର ଅପବ୍ୟବହାର କରନ୍ତି। ମୁଁ ସେମାନଙ୍କୁ ଭଲ ପାଏ, କିନ୍ତୁ ତାପରେ ସେମାନେ ମେଷପାଳକ ଉପରେ ଆକ୍ରମଣ କରନ୍ତି। ସେମାନେ ମେଷପାଳକଙ୍କୁ ଭୁଲ ରାସ୍ତାରେ ଆଉ ଭୁଲ ବୁଝାମଣା କରନ୍ତି, କିମ୍ବା ତାଙ୍କ ଶବ୍ଦର ବାକ୍ୟର ଭୁଲ ପ୍ରୟୋଗ ଉଦ୍ଦେଶ୍ୟ ଥିଲା। ପ୍ରିୟସତା, ଯାହା ପାଲଙ୍କ ପାଇଁ ପ୍ରଯୁଜ୍ୟ ଏବଂ ସେମାନେ ଭୁଲ, ସେମାନେ ଶିକ୍ଷା ଗ୍ରହଣ କରନ୍ତି ନାହିଁ। ବାଇବଲ କ'ଣ କହୁଛି? ସେମାନେ ବାଦ ଦିଅନ୍ତି। ପରିଶେଷେ ପ୍ରିୟସତା, ସେମାନେ ଭାବନ୍ତି ଯେ ସର୍ବୋତ୍ତମ ଅଭିଯୁକ୍ତ ଓଷା ସେହି ଅନୁଆଇ ସେମାନେ ମଣ୍ଡଳୀ ଭାଙ୍ଗିବା ପାଇଁ ନୂତନ ସହଯୋଗୀ ନିଯୁକ୍ତ କରିଥିଲେ। ପ୍ରିୟସତା, ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ଚାଲିଛି, ଏହି କରୋନା ଭାଇରସ୍ରୁ ଜଣାପଡ଼ୁଛି ଏହିପରି ଅନେକ ମିଥ୍ୟାବାଦୀ ଭବିଷ୍ୟତ ବକ୍ତାମାନେ ଆସିବେ ଆଉ ଈଶ୍ୱରଙ୍କ ବିରୁଦ୍ଧରେ କହିବେ, ଲୋକମାନଙ୍କୁ ତାହାଙ୍କ ପ୍ରେମରୁ ଅଲଗା କରିବେ। ତାହେଲେ ପ୍ରିୟସତା, ଚାଲନ୍ତୁ, ଏହିପରି ସମୟ ଆସିବ ଆମେ ଜାଣୁ। ଆଉ ଯୀଶୁଖ୍ରୀଷ୍ଟ କହନ୍ତି ସେ ବହୁ ଶୀଘ୍ର ଆସୁଅଛନ୍ତି। କ'ଣ ଆପଣମାନେ ପ୍ରସ୍ତୁତ ଅଛନ୍ତି କି? ଯଦି ବର୍ତ୍ତମାନ ଯୀଶୁଖ୍ରୀଷ୍ଟ ଆସିବେ, ଆପଣମାନେ ପ୍ରସ୍ତୁତ ଅଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ଆମେ ପ୍ରସ୍ତୁତ ହେବା, ଆମ ପରିବାରକୁ ପ୍ରସ୍ତୁତ କରିବା, ଆମ ପଡ଼ୋଶୀ ଲୋକଙ୍କୁ ପ୍ରସ୍ତୁତ କରିବା, ଆମେ ଯାହା ଯାହାକୁ ଭେଟୁ ସେମାନଙ୍କୁ ପ୍ରସ୍ତୁତ କରିବା, ଯେପରି ସମସ୍ତେ ମିଶି ସେହି ସ୍ୱର୍ଗରାଜ୍ୟ ଯାଇପାରିବା। ଏହି ଆଶାରେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଶୁଣିଲୁ, ହେ ପ୍ରିୟ ପ୍ରଭୁ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶିଷରେ ଭରାଇ ଦିଅ। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ পোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।